ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ ଜଳସମ୍ପଦ ବିଭାଗର 5ଟି ପ୍ରସ୍ତାବ ସହିତ 3,400 କୋଟି ଟଙ୍କାର ଅଟଳ ବସ୍ଷ୍ଟାଣ୍ଡ ଯୋଜନାକୁ ମିଳିଲା ଅନୁମୋଦନ। 2026 ମସିହା ଭୋଟର ତାଲିକା ଆଧାରରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ। କଟକ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ସର୍ବଭାରତୀୟ ଇଣ୍ଡୋର ନୌଚାଳନା ପ୍ରତିଯୋଗିତା ଏବଂ ଗରମ ଓ ଗୁଳୁଗୁଳି ନେଇ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର 38ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5ଟି ବିଭାଗର 11ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜଳସମ୍ପଦ ବିଭାଗର 5ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କଟକ ଜିଲ୍ଲାରେ ହାଡ଼ୁଆ ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ଲାଇନ୍ ପାଇଁ ଟେଣ୍ଡର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ପ୍ରକଳ୍ପ ପାଇଁ ମୋଟ 137,75,00,000 ଟଙ୍କା ବିନିଯୋଗ କରାଯାଇ 3,641 ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। କଟକ ଜିଲ୍ଲା ବଡ଼ମ୍ବାର 76ଟି ଏବଂ ନରସିଂହପୁର ଓ ତିଗିରିଆର 5ଟି ଲେଖାଏଁ ଗାଁ ଏଥିରେ ଉପକୃତ ହେବେ। ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ 10,769 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନୂତନ ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଯୋଜନା ଅଧୀନରେ ପ୍ରାୟ 2,63,000 ହେକ୍ଟର ଉଚ୍ଚ ଚାଷଭୂମିକୁ ଜଳସେଚନ କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ରାଜ୍ୟର ଉଚ୍ଚଭୂମି ଅଞ୍ଚଳରେ ଜଳସେଚନ ସୁବିଧା ବୃଦ୍ଧି ହେବା ସହିତ କୃଷକମାନଙ୍କ ଜୀବିକାରେ ସୁଧାର ଆସିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। କ୍ୟାବିନେଟ୍ ବୈଠକରେ 3,400 କୋଟି ଟଙ୍କାର ଅଟଳ ବସ୍ଷ୍ଟାଣ୍ଡ ଯୋଜନା ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର 318ଟି ବସ୍ଷ୍ଟାଣ୍ଡର ଏଥିରେ ଉନ୍ନତିକରଣ କରାଯିବ। କେନ୍ଦୁଝରରେ 1,647 କୋଟି ଟଙ୍କା ବ୍ୟୟରେ ନୂଆ ଏମ୍ଭିଏ ସବ୍ଷ୍ଟେସନ ନିର୍ମାଣ ହେବ। ଏହା ବ୍ୟତୀତ ଓଡ଼ିଶା ଶ୍ରମସେବା ନିୟମ 2019ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ଅନୁମୋଦନ ମିଳିଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
ଏଥିରେ 3,600 ହେକ୍ଟେୟର ଆମେ ପାଣି ମାଡୁଛୁ। ସେଇଥିରେ ଅଣ୍ଡରଗ୍ରାଉଣ୍ଡ ପାଇପ୍ଲାଇନ୍ ଜରିଆରେ ଯେଉଁ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ ତାର ଟେଣ୍ଡର ଆଜି ଆପ୍ରୁଭ ହେଲା। ଅର୍ ଏଇଥିରେ ଆମେ ଆଶା କରୁଛୁ ଯେ 76 ଗାଁ ବଡ଼ମ୍ବା ବ୍ଲକର, 5ଟା ଗାଁ ନରସିଂହପୁର ବ୍ଲକର ଅର୍ 5ଟା ଟିଗିରିଆ ବ୍ଲକର ଏଇଥିରେ ପାଣି ମାଡିବ। ଅର୍ ମାଇକ୍ରୋ ଇରିଗେସନ୍ ବି ହେଇପାରିବ, ଯେହେତୁ ଆମେ ଅଣ୍ଡରଗ୍ରାଉଣ୍ଡ ପାଇପ୍ଲାଇନ୍ ଜରିଆରେ ଏଇଟା ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ କରୁଛୁ।
ରାଜ୍ୟରେ 2026 ଭୋଟର ତାଲିକା ଆଧାରରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ କହିଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଆରମ୍ଭ କରାଯିବ। ଏହା ଶେଷ ହେବା ପରେ ନୂଆ ଭୋଟର ତାଲିକା ଜାରି ହେବ। ସଂରକ୍ଷଣ ଓ ଡିଲିମିଟେସନ ଉଭୟ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଆଉ ସୀମା ନିର୍ଦ୍ଧାରଣ କରାଯିବ ନାହିଁ। ସରକାରଙ୍କ ପକ୍ଷରୁ ସଂରକ୍ଷଣ ତାଲିକା ହସ୍ତଗତ ହେବା ପରେ ନିର୍ବାଚନ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସଫଳତାର ସହିତ ମହତ୍ୱାକାଂକ୍ଷୀ ଗଗନଯାନ ଅଭିଯାନର ଏୟାର ଡ୍ରପ୍ସ ଟେଷ୍ଟ 2 ଲ୍ୟାଣ୍ଡିଂ ସିଷ୍ଟମର ପରୀକ୍ଷଣ କରିଛି। ଏଥିରେ ପ୍ରାୟ 5.7 ଟନ୍ ଓଜନର ଏକ ଷ୍ଟିମୁଲେଟେଡ୍ କ୍ରିୟୁ ମଡ୍ୟୁଲ୍କୁ ସଂଯୋଗ କରାଯାଇଥିଲା। ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟର ଦ୍ୱାରା ପ୍ରାୟ 3 କିଲୋମିଟର ଉଚ୍ଚତାକୁ ନେବା ପରେ ଶ୍ରୀହରିକୋଟାର ଉପକୂଳ ନିକଟରେ ଏହାକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଛଡ଼ାଯାଇଥିଲା। ଏହି ପରୀକ୍ଷଣ ଭାରତୀୟ ବାୟୁସେନା, ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନର ସକ୍ରିୟ ସମର୍ଥନ ଓ ଅଂଶଗ୍ରହଣ ସହିତ ଗଗନଯାନ ମିଶନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଓଡ଼ିଆ ପକ୍ଷ ପାଳନର 10ମ ଦିନ ଲୋକକଳାକୁ ସମର୍ପିତ କରାଯାଇଛି। ଲୋକକଳା ହେଉଛି ସଭ୍ୟତାର ଉତ୍କୃଷ୍ଟ ନିଦର୍ଶନ। ରାଜ୍ୟର ପ୍ରତିଭାବାନ କଳାକାର ଓ ସେମାନଙ୍କର ଅନନ୍ୟ ସୃଜନଶୀଳତାକୁ ସମ୍ମାନ ଜଣାଇ ଆଜି ଏହି ଦିବସ ପାଳନ କରାଯାଉଛି। ଓଡ଼ିଶାର ଅମୂଲ୍ୟ ଲୋକକଳା ପରମ୍ପରାକୁ ସୁରକ୍ଷିତ ରଖିବା ଏବଂ ଏହାର ପ୍ରଚାର ପ୍ରସାରରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳନ କରାଯାଉଛି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତସ୍ଥିତ ଗହଗା ନରସିଂହପୁର କଳା ଗ୍ରାମରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦ କାର୍ଯ୍ୟାଳୟଠାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଲୋକସଂସ୍କୃତିକୁ ଉଜ୍ଜୀବିତ ରଖିଥିବା 6 ଜଣ ବରିଷ୍ଠ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ସ୍କୁଲରେ ଆସନ୍ତା 27 ତାରିଖ ସୁଦ୍ଧା ପୋଷାକ ବଣ୍ଟନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଏନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଆସନ୍ତା ରବିବାର ସୁଦ୍ଧା ସଂସ୍ଥା ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
ସମସ୍ତଙ୍କୁ ଯେମିତି ଛାତ୍ରଛାତ୍ରୀମାନେ କେମିତି ପୋଷାକ ବଣ୍ଟନ ହୋଇପାରିବ ତା ପାଇଁ ବିଭାଗ ତରଫରୁ ଏସ୍ଓପି ଜାରି କରାଯାଇଛି। ମୁଁ ଆଶା କରୁଛି ଏ ଛୁଟି ଭିତରେ ଆମେ ଯେମିତି ହେଲେ ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଡ୍ରେସ୍ ଦେବାର ଅଛି, ଆମେ ସେଟା ଦେବାର ବ୍ୟବସ୍ଥା କରିବୁ।
ବାଚସ୍ପତି ସୁରମା ପାଢ଼ୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ଶୃଙ୍ଖଳା ଉତ୍ତମ ଚରିତ୍ର ନିର୍ମାଣ କରିବା ସହିତ ସମାଜରେ ସୁନାମ ଆଣିବା ପାଇଁ ଶ୍ରୀମତୀ ପାଢ଼ୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ବଜେଟ୍ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ପ୍ରଶାସନିକ ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆମେ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଗଞ୍ଜାମ ଜିଲ୍ଲା ସେକ୍ରେଟାରୀ ଅରବିନ୍ଦ ଅଗ୍ରୱାଲ ଯୋଗଦେଇ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଫତେଗଡ଼ ଶ୍ରୀରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଅଟୋ ଓଲଟି ପଡ଼ିବାରୁ 7 ଜଣ ଦଣ୍ଡୁଆ ଆହତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସମସ୍ତ ଆହତଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ନିଆଯାଇଥିଲା। 2 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ଘର ଭାପୁର ବ୍ଲକ ବଡ଼ସହରା ପଞ୍ଚାୟତର ବିଭିନ୍ନ ଗାଁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଫତେଗଡ଼ ଥାନା ପୁଲିସ୍ ପହଞ୍ଚ ତଦନ୍ତ ଜାରି ରଖିଛି। ଜୁଆଙ୍ଗ ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନତି ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣତା ଅଭିଯାନ 2.0 ଅଧୀନରେ ଢେଙ୍କାନାଳ ଜିଲ୍ଲା ପୁଟିପାଳରେ ଜୁଆଙ୍ଗ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ବିଭୂତିଭୂଷଣ ପ୍ରଧାନ ଯୋଗଦେଇ ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନଙ୍କ ସହିତ ମତ ବିନିମୟ କରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜନଗଣନାରୁ ଜନକଲ୍ୟାଣ ରଥର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ 3 ଦିନ ଧରି ଚାଲିଥିବା ଗୃହ ଓ ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଶିବିରରେ ଖଣ୍ଡପଡ଼ା ବ୍ଲକ ଅଧୀନ ବିଭିନ୍ନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ 243 ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ନାୟକ ଜିଲ୍ଲାର ବିକାଶ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସୁବିଧା ପାଇଁ ନବନିର୍ମିତ ଦେୟଯୁକ୍ତ କ୍ୟାବିନ୍ ଆଜି ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଉତ୍ତମ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି କହିଛନ୍ତି। ରାଜ୍ୟ କ୍ରୀଡ଼ା ଏବଂ ଯୁବସେବା ବିଭାଗ ପକ୍ଷରୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆଠାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗିତାରେ 500ରୁ ଉର୍ଦ୍ଧ୍ୱ ଆନ୍ତଃ କ୍ଲବ ଏବଂ ଆନ୍ତଃ ବିଦ୍ୟାଳୟ କ୍ରୀଡ଼ାବିତ୍ମାନେ ଯୋଗ ଦେଇଛନ୍ତି। ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ 74ତମ ବିଏନ୍ ମଲ୍ଲିକ ସର୍ବଭାରତୀୟ ପୁଲିସ୍ ଫୁଟବଲ ଚାମ୍ପିୟନ୍ସିପ୍ 2025-26ରେ ଓଡ଼ିଶା ପୁଲିସ୍ର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଚାମ୍ପିୟନ୍ସିପ୍ର ଫାଇନାଲ୍ ମ୍ୟାଚ୍ରେ ଆସାମ ରାଇଫଲ୍ସ ବିପକ୍ଷରେ ଓଡ଼ିଶା ପୁଲିସ୍ ମହିଳା ଦଳ ଉପବିଜେତା ହୋଇଛି। ଓଡ଼ିଶା ପୁଲିସ୍ ପୁରୁଷ ଫୁଟବଲ ଦଳ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ହାସଲ କରିଛି। ଭାରତୀୟ ରୋଇଂ ଫେଡେରେସନ୍ ଓ ଓଡ଼ିଶା ଆସୋସିଏସନ୍ ଫର୍ ରୋଇଂ ଆଣ୍ଡ ସ୍କିଲିଂର ମିଳିତ ସହଯୋଗରେ ଆଜିଠାରୁ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ସର୍ବଭାରତୀୟ ଇଣ୍ଡୋର ନୌଚାଳନା ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଏକ ନୂଆ ଉପାୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଜଳ କ୍ରୀଡ଼ାରେ ପାଣି କିମ୍ବା ଡଙ୍ଗା ବ୍ୟବହାର କରାନଯାଇ ଡଙ୍ଗା ଭଳି ଏକ ମେସିନ୍ ଜରିଆରେ ପ୍ରତିଯୋଗୀମାନେ ପ୍ରଦର୍ଶନ କରୁଛନ୍ତି। 350 ଜଣ ପୁରୁଷ ଏବଂ 250 ଜଣ ମହିଳା ରୋଇଂ ଚାମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି। ରାଜ୍ୟରେ ଆସନ୍ତାକାଲିଠାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ନେଇ ଆସନ୍ତା ସୋମବାରଠାରୁ ସମ୍ବଲପୁର ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ 16 ତାରିଖ ପର୍ଯ୍ୟନ୍ତ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଜାରି କରାଯାଇଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ ଜଳସମ୍ପଦ ବିଭାଗର 5ଟି ପ୍ରସ୍ତାବ ସହିତ 3,400 କୋଟି ଟଙ୍କାର ଅଟଳ ବସ୍ଷ୍ଟାଣ୍ଡ ଯୋଜନାକୁ ମିଳିଲା ଅନୁମୋଦନ। 2026 ମସିହା ଭୋଟର ତାଲିକା ଆଧାରରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ। କଟକ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହୋଇଛି ସର୍ବଭାରତୀୟ ଇଣ୍ଡୋର ନୌଚାଳନା ପ୍ରତିଯୋଗିତା ଏବଂ ଗରମ ଓ ଗୁଳୁଗୁଳି ନେଇ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା।